ନମସ୍କାର। ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଶୁଣାନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ, ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথ প্রদর্শিকা বেতার অনুষ্ঠান পক্ষ আপনার আমার আন্তরিক প্রীতি শুভেচ্ছা জ্ঞাপন করুছ। প্রভু আপনার আশীর্বাদ করতু, আহরি আত্মিক জীবনে বর্ধিষ্ণু করতু। আপনার মতামত তথা সহযোগ নিমন্তে আমি বিশেষ ধন্যবাদী। প্রভু যীশু বিষয়ে অধিক জাণবার আগ্রহ দেখি আমি বিশেষ আনন্দিত। କିନ୍ତୁ ଆମର ଅନୁରୋଧ, ଆପଣ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ସଙ୍ଗେ ସଙ୍ଗେ ପ୍ରଭୁ ଯୀଶୁଙ୍କୁ ଜାଣିବା ନିମନ୍ତେ ଚେଷ୍ଟା କରନ୍ତୁ। ତାହେଲେ ଆପଣ ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହୋଇପାରିବେ। ଆଉ ଏହି କାର୍ଯ୍ୟକ୍ରମ ଶୁଣିବା ଆମମାନଙ୍କ ଜୀବନ ପକ୍ଷେ ସାର୍ଥକ ହୋଇପାରିବ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମେ ଆମମାନଙ୍କର ଅନୁଗ୍ରହକାରୀ ଈଶ୍ୱର ହୋଇଥିବାରୁ ତୁମେ ଆମମାନଙ୍କର ପାପକୁ ଉପେକ୍ଷା କରି ଆମମାନଙ୍କୁ ସୁଯୋଗ ଉପରେ ସୁଯୋଗ ଦେଉଅଛ। ତୁମର ନିକଟବର୍ତ୍ତୀ ହୋଇ ପାପରୁ ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ, ଜୀବନରେ ସୁରକ୍ଷା ପାଇବା ନିମନ୍ତେ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ, ତେଣୁ ପବିତ୍ର ପ୍ରଭୁ ଏହି ସମୟରେ ଆମେ ତୁମ ନିକଟକୁ ଆସୁଅଛୁ। ପ୍ରଭୁ ତୁମେ ଆମମାନଙ୍କର ସହିତରେ ରୁହ, ଆଉ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ। ଆମମାନଙ୍କୁ ଶାନ୍ତି ସାନ୍ତ୍ୱନା ଦେଇ, ଶକ୍ତି ଦେଇ, ଭରସା ଦେଇ ତୁମର ସେହି ଅନନ୍ତ ଜୀବନର ପଥରେ ଆମମାନଙ୍କୁ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଲୁକ ଲିଖିତ ମଙ୍ଗଳ ସମାଚାର ତାହାର ଚାରିପର୍ବର ପ୍ରଥମ ପଦରୁ ଆରମ୍ଭ କରି ତେର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଚାରିପର୍ବରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶୈତାନ ଦ୍ୱାରା ପରୀକ୍ଷିତ ହେବା ଓ ଗାଲିଲିକୁ ଆସି ନିଜର ନାଜରିତ ନାମକ ନଗରରେ ଅନାଦୃତ ହେବା ଓ କଫରନାହମକୁ ଆସି ପ୍ରଚାର କାର୍ଯ୍ୟ ଚାଲୁ ରଖିବା ବିଷୟ ଆମେ ଅଧ୍ୟୟନ ତଥା ଆଲୋଚନା କରିବାକୁ ଯିବା। ତେଣୁ ମୋର ଅନୁରୋଧ, ଆପଣ ଧ୍ୟାନର ସହିତ ଶୁଣନ୍ତୁ ଓ ତହିଁରୁ ନିଜର ଜୀବନ ନିମନ୍ତେ କିଛି ଶିକ୍ଷା ଗ୍ରହଣ କରିବା ପାଇଁ ଚେଷ୍ଟା କରନ୍ତୁ। ଦେଖନ୍ତୁ, ଚାରିପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଜର୍ଦ୍ଦନରୁ ବାହୁଡ଼ିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୈତାନ କର୍ତ୍ତୃକ ପରୀକ୍ଷିତ ହେଉଥିଲେ। ସେହି ସମସ୍ତ ଦିନ ସେ କିଛି ଭୋଜନ କଲେ ନାହିଁ, ଆଉ ସେହିସବୁ ଦିନ ଶେଷ ହୁଅନ୍ତେ ସେ କ୍ଷୁଧିତ ହେଲେ। ଏହି ଅଂଶରେ ଆପଣ ଲକ୍ଷ୍ୟ କରିପାରୁଥିବେ ଯେ ପ୍ରଭୁ ଯୀଶୁ କିପରି ଭାବରେ ପରୀକ୍ଷିତ ହେବା ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହେଲେ। ତେବେ ଏହି ଘଟଣାଟି କେବଳ ଆପଣ ତିନି ସୁସମାଚାର ପୁସ୍ତକ ମଧ୍ୟରେ ଦେଖିବାକୁ ପାଇବେ, ଅର୍ଥାତ୍ ମାଥ୍ୟୁ, ମାର୍କ ଓ ଲୁକ ପୁସ୍ତକରେ ଏହି ଘଟଣା ବର୍ଣ୍ଣିତ ହୋଇଅଛି, ମାତ୍ର ଯୋହନ ପୁସ୍ତକରେ ଏହି ପରୀକ୍ଷିତ ହେବା ଘଟଣା ଉଲ୍ଲେଖ କରାଯାଏ ନାହିଁ। ତେବେ ଏପରି ହେବାର କାରଣ ହେଉଛି ଯେ ଯୋହନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଈଶ୍ୱରଙ୍କ ପୁତ୍ର ହିସାବରେ ଉପସ୍ଥାପିତ କରୁଥିବାରୁ ସେ ତାଙ୍କର ସେହି ଈଶ୍ୱରତ୍ୱ ଉପରେ ଗୁରୁତ୍ୱ ଦିଅନ୍ତି, ମାତ୍ର ଅନ୍ୟ ତିନୋଟି ପୁସ୍ତକ ବା ସୁସମାଚାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମାନବତ୍ୱ ଉପରେ ଗୁରୁତ୍ୱ ଦିଅନ୍ତି। ଏପରିକି ଲୁକ ତାଙ୍କର ସୁସମାଚାର ମଧ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମନୁଷ୍ୟ ପୁତ୍ର ରୂପରେ ଉପସ୍ଥାପିତ କରନ୍ତି। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ମନୁଷ୍ୟ ପରି ପରୀକ୍ଷିତ ହେଲେ, ମାତ୍ର ସେ ନିଷ୍ପାପ ଓ ନିଷ୍କଳଙ୍କ ପୁରୁଷ ଥିଲେ। ଶୈତାନ ତାଙ୍କର ଜୀବନରେ ପତନ ଘଟାଇ ପାରିଲା ନାହିଁ। ସେ ମନୁଷ୍ୟ ପରି ଯଦିଓ ସର୍ବତ ଭାବେ ପରୀକ୍ଷିତ ହେଲେ, ତଥାପି ସେ ଶୈତାନ ଉପରେ ଜୟଯୁକ୍ତ ହେଲେ। ସେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ସେହି ବିଜୟ ହାସଲ କଲେ। କିନ୍ତୁ ଏହି ପରୀକ୍ଷା ମଧ୍ୟରେ କେତେଗୁଡ଼ିଏ ମୁଖ୍ୟ ବିଷୟ ଆମମାନଙ୍କର ଦୃଷ୍ଟିଗୋଚର ହୁଏ। ପ୍ରଥମତଃ ଆପଣ ଲକ୍ଷ୍ୟ କରିବେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ବାପ୍ତିସ୍ମ ଗ୍ରହଣ କରିବା ପରେ ଏହି ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଅଛନ୍ତି। ସେ ଶୈତାନ ଦ୍ୱାରା ପରୀକ୍ଷିତ ହେବା ପୂର୍ବରୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଥିଲେ, କାରଣ ମନୁଷ୍ୟ ହିସାବରେ ସେହି ଈଶ୍ୱରଙ୍କ ପୁତ୍ର ଶୈତାନର ସମ୍ମୁଖୀନ ହୋଇ ତହିଁର ମୁକାବିଲା କରିବା ନିମନ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ଆବଶ୍ୟକ ଥିଲା। କାରଣ ପ୍ରିୟ ବନ୍ଧୁ, ଆପଣ କେବେ ହେଲେ ଏହି ଜଗତରେ ନିଜର ଶକ୍ତି ଦ୍ୱାରା ଶୈତାନର ମୁକାବିଲା ବା ତାହାର ପରୀକ୍ଷା ଉପରେ ଜୟ କରିବାକୁ ସକ୍ଷମ ହୋଇପାରିବେ ନାହିଁ, କାରଣ ମନୁଷ୍ୟ ହେଉଛି ଦୁର୍ବଳ ଓ ସେ ଜନ୍ମରୁ ପାପୀ, ଯେହେତୁ ତାହାଠାରେ ପାପର ସ୍ୱଭାବ ରହିଅଛି। ତେଣୁକରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ମାନବ ରୂପରେ ଆଗମନ କରିବାକୁ ପଡ଼ିଲା, ଯିଏକି ନିଷ୍ପାପ ଓ ନିଷ୍କଳଙ୍କ ହୋଇ ପାପରହିତ ହୋଇ ସେହି ଶୈତାନ ଉପରେ ଜୟଯୁକ୍ତ ଜୀବନ କାଟି ଆମମାନଙ୍କ ନିମନ୍ତେ ସମସ୍ତ ଧାର୍ମିକତା ସାଧନ କଲେ। ସେଥିପାଇଁ ପ୍ରେରିତ ପାଉଲ ରୋମିଓ 8 ତିନି ଓ ଚାରି ପଦରେ ଏହିପରି ଉଲ୍ଲେଖ କରନ୍ତି, ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ତାହା ଈଶ୍ୱର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ, ଯେପରି ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ ଯେ ଆମ୍ଭେମାନେ ଆମମାନଙ୍କଠାରେ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ। ଏପରିକି ଆପଣ ଗାଲାତୀୟ 5 16 ପଦରେ ଦେଖିବେ, ପ୍ରେରିତ ପାଉଲ ସେଠାରେ ମଧ୍ୟ ଏହିପରି ଭାବେ ଉଲ୍ଲେଖ କରନ୍ତି, ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହେଲେ ତୁମମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। ତେଣୁ ପ୍ରିୟ ବନ୍ଧୁ, ଆପଣ କେବେ ହେଲେ ନିଜ ଶକ୍ତି ବା ଚେଷ୍ଟାରେ ଶୈତାନକୁ ପରାଜିତ କରିପାରିବେ ନାହିଁ, ଏଥିନିମନ୍ତେ ପବିତ୍ର ଆତ୍ମାଙ୍କର ଶକ୍ତି ଆବଶ୍ୟକ, କାରଣ ମନୁଷ୍ୟ ନିଜ ଶକ୍ତିରେ ନୁହେଁ, ମାତ୍ର ଈଶ୍ୱରଙ୍କ ଶକ୍ତି ଦ୍ୱାରା ହିଁ ଶୈତାନର ପରୀକ୍ଷା ଉପରେ ବିଜୟ ଲାଭ କରିପାରିବ। କିନ୍ତୁ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି, ଆମମାନଙ୍କୁ ଶୈତାନ ପରୀକ୍ଷା କରିବା ଓ ପ୍ରଭୁ ଯୀଶୁଙ୍କୁ ଶୈତାନ ପରୀକ୍ଷା କରିବା ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟତା ରହିଅଛି, କାରଣ ପ୍ରଭୁ ଯୀଶୁଙ୍କ ପ୍ରତି ଯେଉଁ ପରୀକ୍ଷା ଆସିଥିଲା ତାହା ଦୁଷ୍କର୍ମ କରିବା ନିମନ୍ତେ ନୁହେଁ, ମାତ୍ର ତାହାଙ୍କର ଧାର୍ମିକତାକୁ ପ୍ରମାଣିତ କରିବା ନିମନ୍ତେ ସେହି ପରୀକ୍ଷା ଆସିଥିଲା। କାରଣ ପ୍ରଭୁ ମନ୍ଦରେ କାହାକୁ ପରୀକ୍ଷା କରନ୍ତି ନାହିଁ, କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ, ଯାହାକି ଯାକୁବ ପ୍ରଥମ ପର୍ବର 13-14 ପଦରେ ଉଲ୍ଲେଖ କରାଯାଇଅଛି। ତେଣୁ ଏଥିରୁ ଜଣାଯାଏ ଯେ ମନୁଷ୍ୟ ଯେତେବେଳେ ନିଜେ ଆକର୍ଷିତ ଓ ପ୍ରବଞ୍ଚିତ ହୋଇ କୌଣସି ବିଷୟ ପ୍ରତି ପ୍ରଲୋଭିତ ହୁଏ, ସେତେବେଳେ ଶୈତାନ ତହିଁର ସୁଯୋଗ ନେଇ ତାହାକୁ ପରୀକ୍ଷାରେ ପକାଇ ଦିଏ ଓ ମନୁଷ୍ୟ ଆତ୍ମିକ ଜୀବନରେ ଦୁର୍ବଳ ହେବାରୁ ଶୈତାନର ପ୍ରଲୋଭନରେ ପଡ଼ିଯାଏ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହିପରି ପରୀକ୍ଷା ନଥିଲା, କାରଣ ସେ ନିଷ୍ପାପ ଓ ନିଷ୍କଳଙ୍କ ଥିଲେ, ତାଙ୍କ ମଧ୍ୟରେ କୌଣସି ଦୁର୍ବଳତା ନଥିଲା, ଶୈତାନ ତାଙ୍କ ଜୀବନରେ ଏପରି କୌଣସି ଏକ ଦୁର୍ବଳତା ପାଇନଥିଲା ତାହାଙ୍କୁ ପରୀକ୍ଷାରେ ପତିତ କରାଇବା ପାଇଁ। କିନ୍ତୁ ଯୀଶୁଙ୍କର ପରୀକ୍ଷିତ ହେବା ବିଷୟ ତାହାଙ୍କର ଧାର୍ମିକତାକୁ ପ୍ରମାଣିତ କରିବା ନିମନ୍ତେ ଥିଲା, ସେଥିପାଇଁ ଯୋହନ 14 30 ପଦରେ ଏହିପରି ଲେଖା ଅଛି, ମୁଁ ତୁମମାନଙ୍କ ସହିତ ଆଉ ଅଧିକ କଥାବାର୍ତ୍ତା କରିବି ନାହିଁ, କାରଣ ଜଗତର ଅଧିପତି ଆସୁଅଛି ଆଉ ମୋଠାରେ ତାହାର କିଛି ହିଁ ନାହିଁ। ଏହା ଯୀଶୁ ନିଜେ କହନ୍ତି ଯେ ମୋଠାରେ ତାହାର କିଛି ହିଁ ନାହିଁ, ଅର୍ଥାତ୍ ମୋଠାରେ ଶୈତାନର କିଛି ହିଁ ନାହିଁ। ଏହାର ଅର୍ଥ ହେଉଛି ଯେ ଯୀଶୁ କହିବାକୁ ଚାହାନ୍ତି ତାଙ୍କ ସହିତ ଶୈତାନର କୌଣସି ସମ୍ପର୍କ ନାହିଁ ଓ ଶୈତାନ ତାଙ୍କ ଜୀବନରେ ତାହାର କାର୍ଯ୍ୟ ସାଧନ କରିପାରିବ ନାହିଁ, କାରଣ ସେ ଈଶ୍ୱରଙ୍କ ପୁତ୍ର ଥିଲେ ଓ ପାପରହିତ ହୋଇ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଥିଲେ ଓ ସେ ନିଷ୍ପାପ ଓ ନିଷ୍କଳଙ୍କ ତଥା ପବିତ୍ର ଥିଲେ। କିନ୍ତୁ ଏହି ପରୀକ୍ଷିତ ହେବା ଶବ୍ଦଟି ଅନ୍ୟ ଏକ ଦିଗରୁ ମଧ୍ୟ ବୁଝାଯାଇପାରେ, କାରଣ ଈଶ୍ୱର ଅବ୍ରାହମ୍ଙ୍କୁ ମଧ୍ୟ ପରୀକ୍ଷା କରିଥିଲେ ଓ ଇସ୍ରାଏଲ ଲୋକମାନଙ୍କୁ ମଧ୍ୟ 40 ଧରି ପ୍ରାନ୍ତର ମଧ୍ୟରେ ସେମାନଙ୍କୁ ପରୀକ୍ଷା କରିଥିଲେ। କିନ୍ତୁ ସେ ସେମାନଙ୍କୁ ମନ୍ଦରେ ପରୀକ୍ଷିତ କରାଇ ନଥିଲେ, ମାତ୍ର ସେମାନଙ୍କୁ ମନ୍ଦରୁ ରକ୍ଷା କରି ତାଙ୍କର ନିକଟବର୍ତ୍ତୀ କରାଇବା ନିମନ୍ତେ କରିଥିଲେ, ଯେପରି ସେମାନେ ବିନଷ୍ଟ ନ ହୋଇ ଈଶ୍ୱରଙ୍କ ପବିତ୍ରତା ତଥା ଧାର୍ମିକତା ପ୍ରକାଶ କରନ୍ତି। ମାତ୍ର ସେମାନେ ନିଜେ ନିଜେ ଆପଣା ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରଭଞ୍ଜିତ ହୋଇ ପାପରେ ପତିତ ହେଲେ। କିନ୍ତୁ ଈଶ୍ୱରଙ୍କ ଅଭିପ୍ରାୟ ଭିନ୍ନ ଥିଲା, ଯାହାକି ଆପଣ ଦ୍ୱିତୀୟ ବିବରଣ 8 2 ପଦରେ ଦେଖିବାକୁ ପାରିବେ। ଦେଖନ୍ତୁ ସେଠାରେ ଏହିପରି ଲେଖା ଅଛି, ପୁଣି ତୁମ୍ଭେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମର ପରୀକ୍ଷା ନେବା ପାଇଁ ଓ ତୁମର ମାନସ ଜାଣିବା ପାଇଁ ଓ ତୁମକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ ପରମେଶ୍ୱର ଏହି 40 ପ୍ରାନ୍ତର ମଧ୍ୟରେ ତୁମକୁ ଯେ ସକଳ ପଥରେ ଗମନ କରାଇଅଛନ୍ତି ତାହା ସ୍ମରଣ କର। ତେଣୁ ଆମେ ଜାଣି ରଖିବାକୁ ହେବ ଯେ ଈଶ୍ୱର କାହାକୁ ମନ୍ଦରେ ପରୀକ୍ଷା କରନ୍ତି ନାହିଁ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ଇସ୍ରାଏଲ ସନ୍ତାନଗଣ ଯେପରି ପାପରେ ପତିତ ହେଲେ, ପ୍ରଭୁ ଯୀଶୁଙ୍କ ଜୀବନରେ କ'ଣ ପତନ ଘଟିଥିଲା କି? ନାହିଁ, ଯୀଶୁଖ୍ରୀଷ୍ଟ ପାପରେ ପତିତ ହୋଇନଥିଲେ, ବରଂ ସେ ଶୈତାନର ପରୀକ୍ଷା ଉପରେ ବିଜୟ ଲାଭ କରିଥିଲେ, କାରଣ ତାଙ୍କର ପରୀକ୍ଷା ଥିଲା ଧାର୍ମିକତାକୁ ପ୍ରମାଣିତ କରିବା ନିମନ୍ତେ। ଆପଣ ଜାଣିଥିବେ ଯେ ସାଧାରଣତଃ ପ୍ରତ୍ୟେକ ନୂଆ ଜିନିଷକୁ ପରୀକ୍ଷା କରି କ୍ରୟକର୍ତ୍ତା ବିକ୍ରେତାଠାରୁ କିଣିଥାଏ। ତେବେ ସେହି ନୂଆ ଜିନିଷକୁ କାହିଁକି ପରୀକ୍ଷା କରାଯାଏ? ଏହାକୁ ପରୀକ୍ଷା କରିବାର ଉଦ୍ଦେଶ୍ୟ ହେଉଛି ଏହାର ନୂତନତ୍ୱକୁ ଜାଣିବା ନିମନ୍ତେ ଓ ଏହାର ଦୃଢ଼ତା ବା ତ୍ରୁଟିକୁ ଜାଣିବା ନିମନ୍ତେ ବା ଦୁର୍ବଳତାକୁ ଜାଣିବା ନିମନ୍ତେ। କିନ୍ତୁ ସେହି ନୂଆ ଜିନିଷଟିକୁ ପରୀକ୍ଷା କରିବାର ଅର୍ଥ ନୁହେଁ ଯେ ସେହି ନୂଆ ଜିନିଷଟି ପୁରୁଣା ବା ତାହା ତ୍ରୁଟିପୂର୍ଣ୍ଣ, କିନ୍ତୁ ପରୀକ୍ଷା କରିବା ଦ୍ୱାରା ସେହି ଜିନିଷର ପ୍ରକୃତ ନୂତନତ୍ୱ ଓ ତହିଁର ସତ୍ୟାସତ୍ୟ ଜଣାପଡ଼େ। ସେହିପରି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ପରୀକ୍ଷା ଏକ ଯଥାର୍ଥ ପରୀକ୍ଷା ଥିଲା ଓ ସେହି ପରୀକ୍ଷା ତାଙ୍କର ଧାର୍ମିକତାକୁ ପ୍ରମାଣିତ କରିବା ନିମନ୍ତେ ହିଁ ଘଟିଥିଲା। ସେ କୌଣସି ପ୍ରଲୋଭନ ଦ୍ୱାରା ପ୍ରଲୋଭିତ ହୋଇ ପରୀକ୍ଷିତ ହୋଇନଥିଲେ, ମାତ୍ର ଏହା ଥିଲା ତାଙ୍କ ନିମନ୍ତେ ଏକ ପରୀକ୍ଷା, ଯେଉଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଦ୍ୱାରା ସେ ତାଙ୍କର ଧାର୍ମିକତାକୁ ପ୍ରମାଣିତ କଲେ। ଆଉ ସେହି ଧାର୍ମିକତା ସେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ସାଧନ କଲେ, ଯେପରି ଆମେ ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତାହାଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ବୋଲି ଗଣିତ ହୋଇପାରିବା। ପ୍ରିୟ ବନ୍ଧୁ, ଆମେ କେବେ ହେଲେ ନିଜ ଶକ୍ତିରେ ଶୈତାନ ଉପରେ ଜୟୀ ହୋଇପାରିବା ନାହିଁ, ଯେହେତୁ ଆମେ ପାପି ମନୁଷ୍ୟ, ଦୁର୍ବଳ ମନୁଷ୍ୟ। କିନ୍ତୁ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ସେହି ପବିତ୍ର ଆତ୍ମାଙ୍କ ଶକ୍ତିରେ ଆମମାନଙ୍କୁ ଶକ୍ତିଯୁକ୍ତ କରି ଶୈତାନ ଉପରେ ବିଜୟ ଲାଭ କରିବା ନିମନ୍ତେ ଶକ୍ତି ଦେବେ ଓ ତାହାଙ୍କ ଧାର୍ମିକତା ଦ୍ୱାରା ଆମକୁ ଧାର୍ମିକ କରି ଗଣନା କରିବେ, କାରଣ ସେ ଯେଉଁ ପରୀକ୍ଷା ଉପରେ ଉତ୍ତୀର୍ଣ୍ଣ ହେଲେ ଆମେ ନିଜର ଶକ୍ତିରେ ସେହି ପରୀକ୍ଷା ଉପରେ ଉତ୍ତୀର୍ଣ୍ଣ ହୋଇପାରିବା ନାହିଁ। ତେଣୁ ଆସୁ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ତାହାଙ୍କଠାରୁ ଶକ୍ତି ମାଗି ସେହି ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହୋଇ ଶୈତାନର ପରୀକ୍ଷା ତଥା ପ୍ରଲୋଭନ ଉପରେ ଜୟଯୁକ୍ତ ଜୀବନଯାପନ କରି ଈଶ୍ୱରଙ୍କ ଗୌରବ ଓ ମହିମା ରକ୍ଷା କରୁ। ଏଠାରେ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ପ୍ରଭୁ ଯୀଶୁ ଯେଉଁ 3 ପରୀକ୍ଷାର ସମ୍ମୁଖୀନ ହୋଇଥିଲେ ତାହା ଶାରୀରିକ ଭାବେ, ମାନସିକ ଭାବେ ଓ ଆତ୍ମିକ ଭାବେ, ଏହିପରି 3 ସ୍ତରରେ ନେଇ ସେ ଶୈତାନ ଦ୍ୱାରା ପରୀକ୍ଷିତ ହୋଇଥିଲେ, ମାତ୍ର ସେ ଶୈତାନର ସେହି ପରୀକ୍ଷା ଉପରେ ବିଜୟୀ ହୋଇଥିଲେ। ଆସନ୍ତୁ ପ୍ରଥମେ ଯୀଶୁଙ୍କର ଶାରୀରିକ ପରୀକ୍ଷା ନେଇ କିଛି ଆଲୋଚନା କରିବା। ଦେଖନ୍ତୁ ଲୁକ 4 3 ପଦରେ ଏହିପରି ଲେଖା ଅଛି, ସେଥିରେ ଶୟତାନ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରକୁ ରୋଟି ହେବା ପାଇଁ ଆଜ୍ଞା ଦିଅ। ଲକ୍ଷ୍ୟ କରିବେ, ଶୟତାନ ଯୀଶୁଙ୍କୁ ଏକ ଜଘନ୍ୟ ଅପରାଧ କରିବା ପାଇଁ କହୁନାହିଁ, ମାତ୍ର ନିଜର ଶରୀରର ଆବଶ୍ୟକତାର ପୂରଣ ନିମନ୍ତେ ସେ ଯୀଶୁଙ୍କୁ କହୁଛି, ତୁମେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରକୁ ରୋଟି ହେବା ପାଇଁ ଆଜ୍ଞା ଦିଅ। କ'ଣ ଯୀଶୁ ଚାହିଁଥିଲେ ପଥରକୁ ରୋଟିରେ ପରିଣତ କରି ଈଶ୍ୱରଙ୍କ ପୁତ୍ର ବୋଲି ପରିଚୟ ଦେଇପାରିନଥାନ୍ତି କି? ତାଛଡ଼ା ରୋଟି ତ ଶରୀର ନିମନ୍ତେ ଓ ଯୀଶୁ ମଧ୍ୟ 40 ଉପବାସ କରି କ୍ଷୁଧିତ ଥିଲେ। ଯୀଶୁ ଯଦି ବା ପଥରକୁ ରୋଟି ହେବା ପାଇଁ ଆଜ୍ଞା ଦେଇଥାନ୍ତେ, ତାହେଲେ ତହିଁରେ ଭୁଲ କ'ଣ ହୋଇଥାନ୍ତା? ତାଛଡ଼ା ଶରୀର ନିମନ୍ତେ ତ ରୋଟି ଆବଶ୍ୟକ, ତହିଁରେ କ୍ଷତି କ'ଣ? କିନ୍ତୁ ପ୍ରିୟ ବନ୍ଧୁ, ଯୀଶୁ ନିଜ ଶରୀର ପ୍ରତି ଚିନ୍ତିତ ନଥିଲେ, କି ସେ ଶୈତାନର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ଚାହିଁନଥିଲେ। କାରଣ ସେ ଯଦି ନିଜ ନିମନ୍ତେ ତାଙ୍କର ସେହି ମହାନ ଶକ୍ତିକୁ ବ୍ୟବହାର କରନ୍ତି ତାହେଲେ ତାହା କେବଳ ସ୍ୱାର୍ଥପରତାର ବିଷୟ ହେବ। କାରଣ ରୋଟି ଯଦିଓ ଖରାପ ବିଷୟ ନୁହେଁ, ମାତ୍ର ସେହି ରୋଟିରେ ସଦାସର୍ବଦା ଆସକ୍ତ ରହିବା ହେଉଛି ଶାରୀରିକ ଅଭିଳାଷର ନିଦର୍ଶନ। କାରଣ ମନୁଷ୍ୟ ରୋଟି ନିମନ୍ତେ ନୁହେଁ, ମାତ୍ର ରୋଟି ମନୁଷ୍ୟ ନିମନ୍ତେ। ତେଣୁ ମନୁଷ୍ୟ ରୋଟିର ବଶବର୍ତ୍ତୀ ହେବା ଉଚିତ ନୁହେଁ, ମାତ୍ର ରୋଟି ମନୁଷ୍ୟର ବଶବର୍ତ୍ତୀ ହେବା ଉଚିତ। ତାଛଡ଼ା ପ୍ରଭୁ ଯୀଶୁ ନିଜକୁ ପ୍ରତିଷ୍ଠିତ କରିବାକୁ ଆସିନଥିଲେ, ମାତ୍ର ଈଶ୍ୱରଙ୍କୁ ପ୍ରକାଶ କରିବା ନିମନ୍ତେ ଓ ତାହାଙ୍କର ଅଭିମତକୁ ସଫଳ କରିବା ନିମନ୍ତେ ଆସିଥିଲେ, କିନ୍ତୁ ଶୈତାନର ନୁହେଁ। ତେଣୁ ସେ କ୍ଷୁଦିତ ହେଲେ ସୁଦ୍ଧା ପଥରକୁ ରୋଟି ହେବା ପାଇଁ ଆଜ୍ଞା ଦିଅନ୍ତି ନାହିଁ, କାରଣ ସେ ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୋଇ ରହିବାକୁ ଚାହାନ୍ତି ନାହିଁ। ଚିନ୍ତା କରନ୍ତୁ, ଯେଉଁ ପ୍ରଭୁ ଯୀଶୁଖ୍ରୀଷ୍ଟ ପାଞ୍ଚଟି ରୋଟି ଓ ଦୁଇଟି ମାଛକୁ 5,000 ଲୋକଙ୍କୁ ଖୁଆଇ ପରିତୃପ୍ତ କଲେ, ସେ କ'ଣ ଚାହିଁଥିଲେ ପଥରକୁ ରୋଟିରେ ପରିଣତ କରିପାରିନଥାନ୍ତେ? ମାତ୍ର ତାଙ୍କର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ ନିଜ ନିମନ୍ତେ ଏହି ଜଗତକୁ ଆସିନଥିଲେ କି ନିଜର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇନଥିଲେ, ମାତ୍ର ସମଗ୍ର ଜଗତର ଉଦ୍ଧାର ନିମନ୍ତେ ଆସିଥିଲେ। କିନ୍ତୁ ଏହା ଥିଲା ଶୈତାନର ଯୋଜନା, ଯେପରି ସେ ଈଶ୍ୱରଙ୍କ ମହତ ଅଭିମତକୁ ବିଫଳ କରିପାରେ। ପ୍ରିୟ ବନ୍ଧୁ, ସେହି ଶୈତାନ ଆଜି ମଧ୍ୟ ଅନେକଙ୍କୁ ଏହିପରି ଶାରୀରିକ ଅଭିଳାଷର ବଶବର୍ତ୍ତୀ କରାଇ ସେମାନଙ୍କର ଆତ୍ମିକ ଜୀବନକୁ ନଷ୍ଟ କରିଦେଉଛି, ଯଦ୍ୱାରା ଈଶ୍ୱରଙ୍କ ମହତ ଅଭିମତ ସେମାନଙ୍କ ଜୀବନରେ ସଫଳ ହୋଇପାରେ ନା। ସୃଷ୍ଟିର ଆରମ୍ଭରୁ ଶୈତାନ ହବାଙ୍କୁ ମଧ୍ୟ ଏହିପରି ଶାରୀରିକ ଅଭିଳାଷରେ ପ୍ରଲୋଭିତ କରି ପାପରେ ପତିତ କରାଇଲା। ଆଜି ମଧ୍ୟ ଅନେକଙ୍କ ମନରେ ଏହି ଧାରଣା ଯେ କେବଳ ଖାଅ, ପିଅ ଓ ବିବାହ କର। ସେଥିପାଇଁ ପ୍ରଥମ ଯୌନ 2 16 ପଦରେ ଲେଖା ଅଛି, କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ। ତେଣୁ ପ୍ରିୟ ବନ୍ଧୁ, ଆଜି ଯଦି ଆମେ ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୋଇ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନ କାଟୁଅଛୁ, ତାହେଲେ ଆମେ ଏପର୍ଯ୍ୟନ୍ତ ସେହି ଶୈତାନର ବଶବର୍ତ୍ତୀ ହୋଇ ରହିଅଛୁ। ହଁ, ଶରୀର ନିମନ୍ତେ ଖାଦ୍ୟର ଆବଶ୍ୟକତା ଅଛି, ମାତ୍ର ଏହା ନୁହେଁ ଯେ ଆମେ ତହିଁରେ ଆସକ୍ତ ରହି ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରିବା। କାରଣ ଶରୀରର ଅଭିଳାଷ ଆତ୍ମାର ପ୍ରତିକୂଳ ଓ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ। ତେଣୁ ଯଦି ଆମେ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିଚାଳିତ ହେଉ, ତାହେଲେ ଆମେ ଏହି ସମସ୍ତ ଶାରୀରିକ ଅଭିଳାଷ ଉପରେ ଜୟଯୁକ୍ତ ଜୀବନଯାପନ କରିବା ନିମନ୍ତେ ସକ୍ଷମ ହୋଇପାରିବା। ଏହି ଜଗତରେ ଆମମାନଙ୍କ ଜୀବନରେ ଏହି ପ୍ରକାର ପ୍ରଲୋଭନ ଆସିବ, ମାତ୍ର ଆମେ ଯଦି ସେହି ପବିତ୍ର ଆତ୍ମାଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉ, ତାହେଲେ ଆମେ ଶୈତାନର ଶିକାର ହେବା ନାହିଁ, ବରଂ ତାହାକୁ ପଦଦଳିତ କରି ତାହା ଉପରେ ଜୟଯୁକ୍ତ ଜୀବନଯାପନ କରିପାରିବା, ଯଦ୍ୱାରା ଈଶ୍ୱରଙ୍କ ଅଭିମତ ଆମମାନଙ୍କ ଜୀବନ ଦ୍ୱାରା ସଫଳ ହୋଇପାରିବ। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଶୈତାନର ଏପରି ପରୀକ୍ଷାରେ ଯୀଶୁ ଶୈତାନକୁ କିଭଳି ଉତ୍ତର ଦେଉଛନ୍ତି। ଦେଖନ୍ତୁ 4:4 ଲେଖା ଅଛି, ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ। ଲକ୍ଷ୍ୟ କରିବେ, ଏଠାରେ ଯୀଶୁ ଶୈତାନକୁ ପୁରାତନ ନିୟମର 2 8:3 ଉଲ୍ଲେଖିତ ହୋଇଥିବା ବିଷୟକୁ ସ୍ମରଣ କରାଇ ଦିଅନ୍ତି। ଏଠାରେ ଯୀଶୁ ଶୈତାନକୁ ଉତ୍ତର ଦିଅନ୍ତି, ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ। ଅର୍ଥାତ୍ ଯୀଶୁ କହିବାକୁ ଚାହାନ୍ତି ଯେ ବଞ୍ଚି ରହିବାକୁ ହେଲେ କେବଳ ରୋଟି ଯେ ଯଥେଷ୍ଟ ତାହା ନୁହେଁ, ଏଥିସହିତ ଆଉ କିଛି ବିଷୟର ମଧ୍ୟ ଆବଶ୍ୟକତା ରହିଅଛି। ତେବେ ସେହି ଆବଶ୍ୟକତା କ'ଣ ତାହା ମାଥ୍ୟୁ ତାଙ୍କର ସୁସମାଚାର ମଧ୍ୟରେ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରନ୍ତି। ମାଥ୍ୟୁ 4:4 ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ପ୍ରିୟ ବନ୍ଧୁ, ଶାରୀରିକ ଜୀବନରେ ବଞ୍ଚି ରହିବାକୁ ହେଲେ ରୋଟି ବା ଖାଦ୍ୟର ଯେପରି ପ୍ରୟୋଜନ, ସେହିପରି ଆତ୍ମିକ ଜୀବନରେ ବଞ୍ଚି ରହିବାକୁ ହେଲେ ଆତ୍ମିକ ଖାଦ୍ୟର ମଧ୍ୟ ପ୍ରୟୋଜନ, ଆଉ ତାହା ହେଉଛି ଈଶ୍ୱରଙ୍କ ମୁଖ ନିର୍ଗତ ବାକ୍ୟ। କିନ୍ତୁ ଆଜି ଆମେ କ'ଣ ଈଶ୍ୱରଙ୍କ ବାକ୍ୟକୁ ଧ୍ୟାନ କରି ସେହି ବାକ୍ୟକୁ ଆମ ନିଜ ହୃଦୟରେ ଗ୍ରହଣ କରି ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିପାରୁଛୁ କି? ପ୍ରକୃତରେ ଆଜି ଅନେକ ଏହିପରି ଶାରୀରିକ ଭାବେ ଯଦିଓ ବଞ୍ଚି ରହିଛନ୍ତି, ମାତ୍ର ଆତ୍ମିକ ଜୀବନରେ ସେମାନେ ମୃତ। ଯେହେତୁ ଈଶ୍ୱରଙ୍କ ବାକ୍ୟ ସେମାନଙ୍କ ହୃଦୟରେ ସେମାନେ ଏପର୍ଯ୍ୟନ୍ତ ଗ୍ରହଣ କରିପାରି ନାହାନ୍ତି, ସେମାନେ ଶାରୀରିକ ଜୀବନରେ ବଞ୍ଚି ରହିବାକୁ ଚାହାନ୍ତି, ମାତ୍ର ଆତ୍ମିକ ଜୀବନରେ ନୁହେଁ। ସେମାନଙ୍କ ନିମନ୍ତେ ଖାଦ୍ୟ ମୁଖ୍ୟ ବିଷୟ, ମାତ୍ର ଈଶ୍ୱରଙ୍କ ବାକ୍ୟ ନୁହେଁ। ତାହେଲେ ଯେଉଁ ଶରୀର ନିମନ୍ତେ ସେମାନେ ଚିନ୍ତିତ, ସେହି ଶରୀରଟି ବିନଷ୍ଟ ହେବା ପରେ ସେମାନଙ୍କର ଆତ୍ମାର ଅବସ୍ଥା କ'ଣ ହେବ ତାହା ଚିନ୍ତା କରିପାରୁଛନ୍ତି? ପ୍ରିୟ ବନ୍ଧୁ, ଆଜି ଆମେ ଏହି କ୍ଷଣୀୟ ଶରୀର ନିମନ୍ତେ ବିଶେଷ ଭାବେ ଚିନ୍ତିତ ତଥା ବ୍ୟତିବ୍ୟସ୍ତ, କିନ୍ତୁ ଯେଉଁ ଆତ୍ମା ଅକ୍ଷୟ, ସେହି ଆତ୍ମାର ସୁରକ୍ଷା ନିମନ୍ତେ ଆମେ କେବେ ଚିନ୍ତିତ କି? ଆଜି ଯଦି ଏହି ଜଗତରୁ ବିଦାୟ ନେବାକୁ ହୁଏ, ତାହେଲେ ଆମର ଆତ୍ମାର ସ୍ଥାନ କେଉଁଠି ହେବ ସେ ବିଷୟ ନେଇ ଆମେ କେବେ ଚିନ୍ତା କରିଛୁ କି? ସେଥିପାଇଁ ମାଥିଉ 16:26 ଲେଖା ଅଛି, ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ ତେବେ ତାହାର କି ଲାଭ ହେବ, କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କ'ଣ ଦେବ? ପ୍ରିୟ ବନ୍ଧୁ, ପ୍ରକୃତରେ ଏହି ଜଗତର ବିଷୟ ଜଗତରେ ହିଁ ବିନଷ୍ଟ ହେବ ବା ପଡ଼ି ରହିବ, ମାତ୍ର ଏହା ଆମର ଜୀବନକୁ ରକ୍ଷା କରିପାରିବ ନାହିଁ, ବରଞ୍ଚ ଏହା ଆମର ଜୀବନକୁ ବିନାଶର ପଥରେ କଢ଼ାଇ ନେବ। ପ୍ରିୟ ବନ୍ଧୁ, ଆମର ଶରୀରଠାରୁ ଆମର ଜୀବନ ହେଉଛି ବହୁମୂଲ୍ୟ, ଆମର ଆତ୍ମା ହେଉଛି ବହୁମୂଲ୍ୟ, କିନ୍ତୁ ଏହି ଜୀବନ ଯଦି ବାସ୍ତବରେ ନିଜର ଆତ୍ମାଦାତାଙ୍କୁ ଚିହ୍ନି ନାହିଁ ବା ତାହାଙ୍କର ସହିତରେ ନାହିଁ, ତାହେଲେ ଆମର ବଞ୍ଚି ରହିବା ମଧ୍ୟ ବୃଥା। ତେଣୁ ଏହି ଜୀବନରେ ଯଦି ଆମେ ଈଶ୍ୱରଙ୍କ ବାକ୍ୟକୁ ଆମମାନଙ୍କ ଜୀବନରେ ମୁଖ୍ୟ ସ୍ଥାନ ଦେଇ ସେହି ବାକ୍ୟ ଅନୁଯାୟୀ ନିଜର ଆତ୍ମିକ ଜୀବନକୁ ଈଶ୍ୱରଙ୍କ ନିମନ୍ତେ ଉତ୍ସର୍ଗ କରୁ ଓ ତାହାଙ୍କ ମହତ ଅଭିମତକୁ ସଫଳ କରୁ, ତାହେଲେ ଆମର ଜୀବନ ସାର୍ଥକ ହେବ ଓ ଈଶ୍ୱରଙ୍କ ଇଚ୍ଛା ଓ ଅଭିମତ ଆମମାନଙ୍କ ଜୀବନରେ ସଫଳ ହୋଇପାରିବ। ଓ ଏହି ଜଗତରୁ ବିଦାୟ ନେବା ପରେ ଆମେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ଈଶ୍ୱରଙ୍କ ସହଭାଗିତା ମଧ୍ୟରେ ସେହି ସ୍ୱର୍ଗୀୟ ସୁଖର ଅଧିକାରୀ ହୋଇପାରିବା। ଆସନ୍ତୁ ଏହାପରେ ଆମେ ଶୈତାନର ଆଉ ଏକ ପରୀକ୍ଷା ସମ୍ପର୍କରେ ଆଲୋଚନା କରିବାକୁ ଯିବା, ଯାହାକି ମାନସିକ ଭାବେ ସେ ଯୀଶୁଙ୍କୁ ପରୀକ୍ଷା କରିଥିଲା। ଦେଖନ୍ତୁ 4:5-8 ମଧ୍ୟରେ ଲେଖା ଅଛି, ଆଉ ସେ ତାହାଙ୍କୁ ଉପରକୁ ଘେନିଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା। ପୁଣି ଶୈତାନ ତାହାଙ୍କୁ କହିଲା, ଆମ୍ଭେ ତୁମକୁ ଏ ସମସ୍ତ ଅଧିକାର ଓ ଏସବୁର ଐଶ୍ୱର୍ଯ୍ୟ ଦେବା, କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଚ୍ଛା ତାହାକୁ ତାହା ଦେଉ। ଅତେ ତୁମ୍ଭେ ଯେବେ ଆମ୍ଭ ଛାମ୍ଭରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ। ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ ଆଉ କେବଳ ତାହାଙ୍କର ଉପାସନା କରିବ। ଦେଖନ୍ତୁ ଏହି ଅଂଶରେ ଶୈତାନ କିପରି ଭାବରେ ଚକ୍ଷୁର ଅଭିଳାଷ ଦେଖାଇ ମାନସିକ ଭାବେ ଯୀଶୁଙ୍କୁ ପରୀକ୍ଷା କରୁଛି। ଆପଣ ଜାଣିଥିବେ ଯେ ହବା ଶୈତାନର ପ୍ରଲୋଭନରେ ପଡ଼ି ସେହି ସଦ୍ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ତୋଳି ଖାଇବା ପଛରେ ତିନୋଟି କାରଣ ଥିଲା। ପ୍ରଥମତଃ ସେ ସେହି ଫଳକୁ ସୁଖାଦ୍ୟର ଉତ୍ପାଦକ, ଦ୍ୱିତୀୟରେ ନୟନର ଲୋଭଜନକ, ଓ ତୃତୀୟରେ ଜ୍ଞାନ ଦେବା ନିମନ୍ତେ ବାଞ୍ଛନୀୟ ଦେଖି ସେହି ଫଳଟି ଖାଇଲେ। ସେହିପରି ଏଠାରେ ମଧ୍ୟ ଶୈତାନ ଭାବିଛି ଯେ ସେ ଯୀଶୁଙ୍କୁ ଏହିପରି ଚକ୍ଷୁର ଲାଳସା ଦେଖାଇ ତାହାଙ୍କୁ ପ୍ରଲୋଭିତ କରି ଈଶ୍ୱରଙ୍କ ମହତ ଯୋଜନାକୁ ବିଫଳ କରିବ ବୋଲି। କିନ୍ତୁ ପ୍ରଭୁ ଯୀଶୁ ଶୈତାନ ନିକଟରେ ନତମସ୍ତକ ହୋଇ ସେହି ସମସ୍ତ ସମ୍ଭ୍ରମ ତଥା ଐଶ୍ୱର୍ଯ୍ୟର ଅଧିକାରୀ ହେବାକୁ ଚାହିଁନଥିଲେ। ସେ ତାଙ୍କର ସେହି କୃଷିୟ ପଥରେ ଯାଇ ଦାଉଦଙ୍କ ସିଂହାସନର ଅଧିକାରୀ ହୋଇ ତାହାଙ୍କ ରାଜ୍ୟ ପ୍ରତିଷ୍ଠା କରିବାକୁ ଚାହିଁଥିଲେ, କିନ୍ତୁ ଶୈତାନ ତାହା ଚାହିଁନଥିଲା। ସେ ଚାହୁଁଥିଲା ପ୍ରଭୁ ଯୀଶୁ ଯେପରି ସେହି କୃଷକୁ ହରାନ୍ତି ଓ ଈଶ୍ୱରଙ୍କ ଉଦ୍ଧାରର ଯୋଜନା ଯେପରି ବିଫଳ ହୁଏ। ସେଥିପାଇଁ ପ୍ରେରିତ ପାଉଲ କହନ୍ତି, କାରଣ ବିନାଶପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କୃଷର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। ବାସ୍ତବରେ ଯେଉଁମାନେ ସେହି ବିନାଶର ପଥରେ ଯାଆନ୍ତି ସେମାନଙ୍କ ପ୍ରତି କୃଷର କଥା ମୂଲ୍ୟହୀନ, ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ସେହି କୃଷ ଥିଲା ଗୌରବ ଓ ସମ୍ଭ୍ରମର ବିଷୟ। ସେ ଶୈତାନର ବସତା ସ୍ୱୀକାର କରି ସହଜ ଉପାୟରେ ସେହି ସିଂହାସନର ଅଧିକାରୀ ହେବାକୁ ଚାହିଁନଥିଲେ, ମାତ୍ର ସମସ୍ତ ଦୁଃଖ, କଷ୍ଟ, ନିନ୍ଦା, ଅପମାନ ଓ ତାଡ଼ନା ସହ୍ୟ କରି ସେହି କୃଷୀୟ ମୃତ୍ୟୁ ଦ୍ୱାରା ସେହି ସିଂହାସନର ଅଧିକାରୀ ହେବାକୁ ଚାହିଁଥିଲେ ଓ ଶୈତାନର ସମସ୍ତ କୂଟ ଚକ୍ରାନ୍ତକୁ ପଣ୍ଡ କରିଥିଲେ। ତେବେ ଏଠାରେ ମୁଁ ଆପଣଙ୍କୁ କହିରଖେ ଯେ ଯଦି ଏହି ଜଗତରେ ଆମେ ଖ୍ରୀଷ୍ଟଙ୍କ ବିହୁନେ କୌଣସି ରାଜ୍ୟ ପ୍ରତିଷ୍ଠା କରିବାକୁ ଚାହୁଁ ବା କୌଣସି କାର୍ଯ୍ୟ କରିବାକୁ ଚାହୁଁ, ତାହେଲେ ତାହା ଶୈତାନିକ ବୋଲି ଗଣାଯାଏ। କାରଣ ଏହି ଜଗତରେ ଦୁଇଟି ଶାସକ ଅଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ ଓ ଅପରପକ୍ଷର ଶୈତାନ। ଯଦି ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜ ଜୀବନରେ ନ ଲୋଡ଼ି କୌଣସି କାର୍ଯ୍ୟ କରନ୍ତି ବା ଏହି ଜଗତରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହାନ୍ତି, ତାହେଲେ ଆପଣ ଶୈତାନର ଫାନ୍ଦରେ ପଡ଼ିବେ ଓ ଶେଷରେ ସେହି ଶୈତାନ ଦ୍ୱାରା ଆପଣ ବିନଷ୍ଟ ହେବେ। କାରଣ ଶୈତାନର କାର୍ଯ୍ୟ ହେଉଛି ବଧ ଓ ବିନାଶ କରିବା। ଯଦି ବା ଶୈତାନର ଯୋଜନା ଅତି ସହଜ ଓ ସରଳ ଦେଖାଯାଏ, ମାତ୍ର ତହିଁର ଶେଷରେ କେବଳ ବିନାଶ ହିଁ ଥାଏ। ଆଜି ଏହି ଜଗତର ସମସ୍ତ ଐଶ୍ୱର୍ଯ୍ୟ ତଥା ସମ୍ଭ୍ରମର ଅଧିକାରୀ ହେବା ପାଇଁ ଓ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଦେଶ ଦେଶ ମଧ୍ୟରେ, ଜାତି ଜାତି ମଧ୍ୟରେ ତଥା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କୂଟନୀତି, ରାଜନୀତି, ଯୁଦ୍ଧ, ହିଂସା, ଦ୍ୱେଷ, ବିବାଦ, ଦଳଭେଦ, ମତଭେଦ ଏସବୁ ଲାଗି ରହିଛି। ମନୁଷ୍ୟ ଆଜି ଏହିପରି ଭାବରେ ଜଗତରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହୁଁଛି, ଆଉ ତାହା ହିଁ ହେଉଛି ଶୈତାନର ଚକ୍ରାନ୍ତ। ସେ ଏହିପରି ଭାବରେ ସମସ୍ତ ରାଜ୍ୟକୁ ଅର୍ପଣ କରେ, ମାତ୍ର ଈଶ୍ୱରଙ୍କ ଦୃଷ୍ଟିରେ ସେପରି ନୁହେଁ। ସେଥିପାଇଁ ଯୀଶୁ ଶୈତାନଙ୍କୁ କହନ୍ତି, ତୁମେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ ଆଉ କେବଳ ତାହାଙ୍କର ଉପାସନା କରିବ। ବାସ୍ତବରେ ଈଶ୍ୱର ଚାହାନ୍ତି ଆମେ ଯେପରି ତାଙ୍କର ଇଚ୍ଛା ଉପରେ ସମ୍ପୂର୍ଣ୍ଣ ସମର୍ପିତ ଜୀବନ କାଟି ତାଙ୍କର ଆଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟ କରି ତାହାଙ୍କ ରାଜ୍ୟର ଅଧିକାରୀ ହେଉ। ଆସନ୍ତୁ ଏହାପରେ ଶେଷ ପରୀକ୍ଷା ଅର୍ଥାତ୍ ଯୀଶୁଙ୍କର ତୃତୀୟ ପରୀକ୍ଷା ସମ୍ପର୍କରେ ଆଲୋଚନା କରିବା, ଯାହାକି ଆତ୍ମିକ ସ୍ତରରେ ଶୟତାନ ଯୀଶୁଙ୍କୁ ପରୀକ୍ଷା କରିଥିଲା। ଦେଖନ୍ତୁ 4:9-13 ମଧ୍ୟରେ ଏପରି ଲେଖା ଅଛି, ପୁଣି ସେ ତାହାଙ୍କୁ ଜେରୁସାଲମକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ତୁମେ ଯେବେ ଈଶ୍ୱରଙ୍କ ପୁତ୍ର ତେବେ ଏଠାରୁ ତଳକୁ ଡେଇଁ ପଡ଼, କାରଣ ଲେଖା ଅଛି, ତୁମକୁ ରକ୍ଷା କରିବା ନିମନ୍ତେ ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ ଲେଖା ଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ। ପୁଣି ଯୀଶୁ ତାହାକୁ ଉତ୍ତର ଦେଲେ, ଉକ୍ତ ଅଛି, ତୁମେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। ଶୈତାନ ସମସ୍ତ ପ୍ରକାର ପରୀକ୍ଷା ସମାପ୍ତ କଲା ଉତ୍ତାରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲା। ଏହି ଅଂଶରେ ଆପଣ ଲକ୍ଷ୍ୟ କରିବେ ଯେ ଏହା ଥିଲା ଶୈତାନର ତୃତୀୟ ପରୀକ୍ଷା, ଯାହାକି ସେ ଈଶ୍ୱରଙ୍କ ବାକ୍ୟକୁ ବ୍ୟବହାର କରି ତାହାକୁ ଭୁଲ ଭାବେ ଭାଷାନ୍ତର କରି ପ୍ରଭୁ ଯୀଶୁଙ୍କୁ ପରୀକ୍ଷାରେ ପତିତ କରାଇବାକୁ ଚେଷ୍ଟା କରୁଛି, ଯାହାକି ଯୌହନ ଏହାକୁ ଲୌକିକ ଗର୍ବ ବୋଲି କୁହନ୍ତି। ଏହି ପରୀକ୍ଷା ଆତ୍ମା ଓ ବିଶ୍ୱାସ ମଧ୍ୟରେ ଘଟିଥିଲା, ଆଉ ଆପଣ ଜାଣିଥିବେ ଯେ ହବା ମଧ୍ୟ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ବୋଲି ଚିନ୍ତା କରି ସେହି ଫଳଟିକୁ ଖାଇବା ଦ୍ୱାରା ପାପରେ ପତିତ ହେଲେ। ଶୈତାନ ହବାଙ୍କୁ ମଧ୍ୟ ଈଶ୍ୱରଙ୍କ ବାକ୍ୟକୁ ଭୁଲ ଅର୍ଥରେ ବ୍ୟବହାର କରି ହବାଙ୍କୁ ପ୍ରଲୋଭିତ କରିଥିଲା। ପ୍ରିୟ ବନ୍ଧୁ, ବେଳେବେଳେ ଶୈତାନ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ହିଁ ଆମକୁ ପରୀକ୍ଷା କରିଥାଏ ଓ ଏହାକୁ ବିକୃତ ଭାବେ ଅର୍ଥ କରି ଆମକୁ ଅବିଶ୍ୱାସ ଓ ସନ୍ଦେହରେ ପକାଇ ଦେଇଥାଏ। ଆପଣ ଗୀତ ସଂହିତା 91 ପର୍ବର 11 ଓ 12 ପଦ ପାଠ କଲେ ଜାଣିପାରିବେ ଯେ ଏହି ଲୁକ 4 ପର୍ବର 10 ଓ 11 ପଦରେ ଶୈତାନ ଈଶ୍ୱରଙ୍କ ବାକ୍ୟକୁ ଭୁଲ ଭାବେ ଭାଷାନ୍ତର କରି ପ୍ରଭୁ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହିଁଥିଲା। ସେ ଯୀଶୁଙ୍କୁ ଏହିପରି ପରୀକ୍ଷା କରିବା ଦ୍ୱାରା ତାହାଙ୍କୁ ପତିତ କରାଇବାକୁ ଚାହିଁଥିଲା। ସେ ଚାହିଁଥିଲା ଯେ ପ୍ରଭୁ ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର, ଏହା ସେ ନିଜେ କାର୍ଯ୍ୟରେ ଦେଖାଇ ତାହା ପ୍ରମାଣିତ କରନ୍ତୁ, ଯଦ୍ୱାରା ଲୋକେ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସ କରିବେ। କିନ୍ତୁ ଏହା ବାସ୍ତବ ବିଶ୍ୱାସ ନୁହେଁ, ଏହା ଏକ ଅନୁମାନ ଓ ଈଶ୍ୱରଙ୍କ ପ୍ରତି ଦୁଃସାହସିକ ମନୋଭାବର ପରିଚୟ ଦିଏ। କିନ୍ତୁ ବିଶ୍ୱାସ ହେଉଛି ଧୈର୍ଯ୍ୟ ସହିତ ଈଶ୍ୱରଙ୍କ ଉପରେ ନିର୍ଭର ରଖିବା ଓ ତାହାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା। କିନ୍ତୁ ଶୈତାନ ଚାହିଁଥିଲା ଯୀଶୁ ଯେପରି ତାହା କରିବା ଦ୍ୱାରା ତାହାର ଫାନ୍ଦରେ ପଡ଼ି ପାପରେ ପତିତ ହୋଇଥାନ୍ତି। ତେବେ ପ୍ରଶ୍ନ ଉଠେ ଯେ ତାହେଲେ ଯୀଶୁ ଶୈତାନ ଦ୍ୱାରା ପରୀକ୍ଷିତ ହେବାର କାରଣ କ'ଣ ଥିଲା? ଏହାର କାରଣ ଥିଲା ଯେ ଆପଣଙ୍କର ତଥା ମୋର ଉଦ୍ଧାରକର୍ତ୍ତା ଯେ ନିଷ୍ପାପି, ଏହା ଯେପରି ପ୍ରମାଣିତ ହୁଏ, ଏଥିନିମନ୍ତେ ସେ ଶୈତାନ ଦ୍ୱାରା ପରୀକ୍ଷିତ ହୋଇଥିଲେ। କିନ୍ତୁ ଆମେ ଯେପରି ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ଶୈତାନ ଦ୍ୱାରା ପରୀକ୍ଷିତ ହେଉ, ସେ ସେହିପରି ପରୀକ୍ଷିତ ହୋଇନଥିଲେ, ଯେହେତୁ ସେ ନିଷ୍ପାପ ଓ ନିଷ୍କଳଙ୍କ ଓ ପବିତ୍ର ବ୍ୟକ୍ତି ଥିଲେ। ସେ ଈଶ୍ୱରଙ୍କ ପୁତ୍ର ଥିଲେ। ତେଣୁ ଆସୁ ସେହି ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ଏହି ଶୈତାନ ଉପରେ ବିଜୟୀ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।